ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ज्योति जला दिल खुला है हे आत्मा आकर के ज्योति जलाओ मन तैयार है हे आत्मा आकर के ज्योति जलाओ मन तैयार है हे आत्मा आकर के ज्योति जलाओ। तू है मेरा ज्योति जलाओ दिल खुला है हे आत्मा आकर के ज्योति जलाओ मन तैयार है हे आत्मा आकर के ज्योति जलाओ मन तैयार है हे आत्मा आकर के ज्योति जलाओ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চালন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
তলরু উপরকু ভাগ দুই। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামে মু পাস্টর পূর্ণচন্দ্র আউথরে আপনমানকু এই কার্যক্রমরে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপনমানকু আশীর্বাদ করন্তু। আপনকু সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রাখন্তু। বিশেষ ভাবরে বর্তমান যে করোনা ভাইরস মহামারী সারা পৃথিবীকে আপনা প্রভাবরে রাখিছি, সেই প্রভাবরু সেই পরমেশ্বর আপনমানকু সুরক্ষারে রাখন্তু। সেই পরমেশ্বর আপনক সমস্ত মনকামনা পূর্ণ করন্তু। প্রিয় শ্রোতা, সেই সর্বশক্তি পরমেশ্বর আপনকু তাহাঙ্ক প্রেমরে, তাহাঙ্ক দয়ারে, তাহাঙ্ক শান্তিরে ও তাহাঙ্ক অনুগ্রহরে সদাসর্বদা রাখন্তু। তাহলে প্রিয় শ্রোতা, চলন্তু আজি আমি মানে কিছু সময় পবিত্র শাস্ত্র বাইবেল ছু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে তলরু উপরকু ভাগ দুই। গতকালি আমি এর ভাগ এক আলোচনা করেছিল। সেই আলোচনারে এক সম্পূর্ণ কাহানি আমি শুনিবাকু যাউছিলু। চলন্তু সেই সম্পূর্ণ কাহানি আজি আমি শুনিবা। এই ব্যক্তিঙ্ক কাহানি যে কি সেভেন্থ ডে অ্যাডভেন্টিস্ট হয়েছিল, সেই ব্যক্তিঙ্ক কাহানি আজি আমি সম্পূর্ণভাবে জানিবা। এই ব্যক্তিঙ্ক কাহানি কোহা যাইছিলা সে কিপরি জনে অ্যাডভেন্টিস্ট হয়েছিল। সে জনে অধ্যাত্মিক ধনী ব্যক্তি হলে এবং সে দক্ষিণ আফ্রিকারে জনাশুনা বাস্তবরে এক বড় বৃহৎ রাঞ্চির মালিক হয়েছিল, যাহা তাঙ্ক পাখরে থিলা। যেউঠারে কিম্বর্লি হীরা খনি থিলা ছিড়া হয়েছিলা, সে সেই মালিক থিলে বা সেই খনির মালিক থিলে। এই কাহানিরে এক ধনী ব্যক্তি সত্যর বার্তা চিহ্নট করে দক্ষিণ আফ্রিকারে অ্যাডভেন্টিস বার্তা নির্মাণরে নিজর ভাগ্য খরচ করিবাকু লাগিলে। এহা চালিব বলি স্পিরিট অফ ভবিষ্যৎবাণী অনুযায়ী সে এক স্বাস্থ্য হসপিটাল বা চিকিৎসালয় স্থাপন কলে। এক স্বাস্থ্য রিসিট নির্মাণ করেছিলে। সে এই চর্চ প্রতিষ্ঠা জারি রাখিছিলে। বিভিন্ন অনুষ্ঠান বড়িবা পাই সে পৃথিবীর বিভিন্ন স্থানকু বিপুল পরিমাণ টঙ্কা পঠাইছিলে। বাস্তবরে হেলবর্গ কলেজ এর প্রথম নির্মাণরে তাঙ্ক পাই অর্থ প্রদান করা যাইছিলা। তুমি এই ব্যক্তিঙ্ক অভিজ্ঞতা দেই গলাবেলে সে এপরি এক স্থিতিরে পৌঁছিলে যেউঠারে তাঙ্কু তাঙ্ক সাংসারিক বন্ধুমানে পচারিছিলে, ତୁମେ ତୁମର ଡାକ୍ତରଖାନା ପାଖରେ ଆମ ପାଇଁ କିଛି କୋଠରୀ ରଖ ବା ରଖିପାରିବ କି? ଆପଣ ଜାଣନ୍ତି, ଆମେ ଟିକେ ପିଇବାକୁ ଏବଂ ଟିକିଏ ଧୂମପାନ କରିବାକୁ ପସନ୍ଦ କରୁ ଏବଂ ଆମେ ଟିକିଏ କାର୍ଡ଼ ଖେଳିବାକୁ ପସନ୍ଦ କରୁ। ମୁଁ ଜାଣେ ଯେ ତୁମେ ଏହା ଚାହୁଁନାହଁ, କିନ୍ତୁ ତାହା ପାଖରେ ତାହା କର, ଯାହାଦ୍ୱାରା ଆମେ ଡାକ୍ତରଖାନାର ଯତ୍ନ ନେଇପାରିବା ଏବଂ ଆମେ ଯାହା କରିବାକୁ ଚାହୁଁଛୁ ତାହା କରିପାରିବା। ତାଙ୍କୁ ପ୍ରକୃତରେ ଏହା କରିବାକୁ କୁହାଯିବା ପୂର୍ବରୁ ଏଲେନ୍ ଜି ହ୍ୱାଇଟ୍ଙ୍କ ଠାରୁ ଏକ ଚିଠି ଆସିଥିଲା ଯେ ତାଙ୍କୁ ତାହା କର ନାହିଁ। ସେ ଏହା ଦେଖିଥିଲେ ଯେ ପ୍ରକୃତରେ ତାଙ୍କୁ ଏପରି କରିବାକୁ କୁହାଯାଇଥିଲା, କିନ୍ତୁ ସେ ଶୁଣିବାକୁ ମନା କରିଦେଲେ। ସେ ତାହା ନିର୍ମାଣ କଲେ। ଚେତାବନୀ ତାଙ୍କଠାରୁ ଆସିଲା ଗୋଟିଏ ଅକ୍ଷର, ଦୁଇଟି ଅକ୍ଷର, ତିନି ଚାରି ଅକ୍ଷର ଏବଂ ଚତୁର୍ଥରେ ସେ କହିଲା, ଆ ଏହି ଛୋଟ ସ୍ତ୍ରୀ ସେ ମୋତେ କ'ଣ କରିପାରେ ବା କହିପାରେ। ସେହିଦିନଠାରୁ ଚିଠି ପରେ ଚିଠି ଆସିଲା ଏବଂ ସେମାନଙ୍କୁ ଡ୍ରରେ ଫୋପାଡ଼ି ଦେଲା। କେତେ ଖୋଲିଲା ନାହିଁ, ସମୟ ଗଡ଼ିବା ସହିତ ଡାକ୍ତରଖାନା ତଳକୁ ଖସିଗଲା। ସେମାନେ ବୀମା କଲେ ନାହିଁ, ତେଣୁ ଏହା ଚାଲିଗଲା। ଏହା ଚାଲିଗଲା। ତାଙ୍କ ପାଖରେ ଥିବା ସମସ୍ତ ବ୍ୟବସାୟୀ ସମସ୍ତ ଭାଙ୍ଗିବାକୁ ଲାଗିଲା। ତାଙ୍କର ଶେଷ ରାଞ୍ଚି ତାଙ୍କୁ ବିକ୍ରୟ କରିବାକୁ ପଡ଼ିଲା। ସେ ଏହାକୁ ବିକ୍ରି କରିବାର ଅନେକ ସପ୍ତାହ ପରେ ସେମାନେ ସେଠାରେ ହୀରା ପାଇଲେ। ତେଣୁ ସେ ଜଣେ ପପୁ ହୋଇଗଲେ। ଗୋଟିଏ ନିୟମ ଥିଲା ଯେ ତୁମର ସମସ୍ତ ପରିଶୋଧ କରିବା ପରେ ତୁମର ନିଜସ୍ୱ ଅସବାହପତ୍ର ଥିଲା ଯାହାକୁ ତୁମେ ସାଙ୍ଗରେ ନେଇପାରିବ ଏବଂ ତାହା ସବୁ ବିଷୟରେ ସେ ଏହି ଡ୍ରେସ୍ଟିକୁ ନେଇଗଲେ। ସେଥିରେ ଥିବା ସମସ୍ତ ଅକ୍ଷର ଏବଂ କବାଟ ବାହାରକୁ ଆସିବା ମାତ୍ରେ ଏହା ବାହାରକୁ ଆସିଲା ଏବଂ ବାହାରକୁ ଆସିଲା। ତେଣୁ ସେ ଯାହା କଲେ ସେ ସମସ୍ତଙ୍କୁ ଉଠାଇଲେ। ସେମାନଙ୍କୁ ଉପର ପକେଟରେ ରଖିଲେ ଏବଂ ସେ ଭଡ଼ା ଦେଇଥିବା ଏହି ଛୋଟ ପୁରୁଣା ସ୍ୟାକ୍ ନିକଟକୁ ଗଲେ। ସେଠାରେ ସେହି ରାତିରେ ସେ ଏହି ଚିଠିଗୁଡ଼ିକ ଖୋଲିଲେ ଏବଂ ପଢ଼ିଲେ। ସେଠାରେ ଏଲେନ୍ ଜି ହ୍ୱାଇଟ୍ ଏହି ଚିଠିଗୁଡ଼ିକରେ ଧଳା ଥିଲା ସବୁକିଛିର ସମ୍ପୂର୍ଣ୍ଣ କାହାଣୀ, ଯାହାକି ତାଙ୍କ ବିଗତ ଅନେକ ବର୍ଷ ମଧ୍ୟରେ ଘଟିଥିଲା, ଯେଉଁଠାରେ ସବୁକିଛି ଭୁଶୁଡ଼ି ପଡ଼ିଥିଲା, ସବୁକିଛି ବିସ୍ତୃତ ଭାବରେ ନଷ୍ଟ ହେଲା। ଏହା ଘଟିବା ପୂର୍ବରୁ ଲେଖାଯାଇଥିଲା ଏବଂ ସେ ଶୁଣିବାକୁ ଯାଉନଥିଲେ। ସେ ପ୍ରଭୁଙ୍କ ଆଗରେ ହୃଦୟ ଭାଙ୍ଗି ଦେଇ ରାତିରେ ଏହି ଚିଠିରେ ସବୁ ପଢ଼ିଲେ। ତାପରେ ସେ ସ୍ଥିର କଲେ ଯେ ସେ ଏହି ଭବିଷ୍ୟତବାଣୀ ଆତ୍ମାକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିବେ। ସେ ପୁନର୍ବାର ପୁନଃସ୍ଥାପିତ ହେଲେ ପ୍ରିୟସତା, ଏବଂ ସେ ପୁନର୍ବାର ବହୁ ଧନ ଲାଭ କଲେ। କିନ୍ତୁ ସେହି ଡାକ୍ତରଖାନା ଆଜି ବି ସଂସାବଦ ଶେଷରେ ଛିଡ଼ା ହୋଇଅଛି, କାରଣ ଏହା ଲେଖା ହୋଇଛି ଯେ ସେହି ସମ୍ପତ୍ତି ଉପରେ ଆଉ ନିର୍ମାଣ ହେବ ନାହିଁ ଏବଂ ତାହା ହେଉଛି ସଂସାବଧ ଶେଷ, ସେଠାରେ ଭାଷ ସହିତ ଠିଆ ହୋଇଛି। ପ୍ରିୟସତା, ଠିକ୍ ଯେପରି ଏଲେନ୍ ଜି ହ୍ୱାଇଟ୍ ଏହାକୁ ରଖିଥିଲେ ବା କହିଥିଲେ, ପ୍ରକାଶ କରିଥିଲେ, ଏହି ପ୍ରକୃତିରେ ଅନେକ କାହାଣୀ ଅଛି। ଏଲେନ୍ ଜି ହ୍ୱାଇଟ୍ଙ୍କ ଭବିଷ୍ୟତବାଣୀର ସତ୍ୟ କାହାଣୀ, ଏହି ପରୀକ୍ଷା ଅନୁଯାୟୀ ସେ ପାସ୍ କରିଥିଲେ, ସବୁକିଛି ବିସ୍ତୃତ ଭାବରେ ସେ ପାସ୍ କଲେ। ଏହା ଘଟିବା ପୂର୍ବରୁ ଲେଖା ଯାଇଥିଲା ଏବଂ ସେ ଶୁଣିବାକୁ ଯାଉନଥିଲେ। ସେ ପ୍ରଭୁଙ୍କ ଆଗରେ ହୃଦୟ ଭାଙ୍ଗିଲେ ଆଉ ପ୍ରାର୍ଥନା କଲେ। ଆ ରାତ୍ରିବେଳେ ସେହି ପତ୍ର ଗୁଡ଼ାକ, ସେହି ଚିଠି ଗୁଡ଼ାକ ପଢ଼ିଲେ। ତାପରେ ସେ ସ୍ଥିର କଲେ ଯେ ସେ ଭବିଷ୍ୟତବାଣୀ ଆତ୍ମାକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିବେ, ଆଉ ଏହାଦ୍ୱାରା ସେ ନିଜ ଜୀବନକୁ ପରିବର୍ତ୍ତନ ହେଲେ। ପ୍ରିୟ ଶ୍ରୋତା, ଯଦି ଆମେ ସେହି ସଦାପ୍ରଭୁଙ୍କ ଠାରେ ନିଜକୁ ସମର୍ପଣ କରିବା ଆଉ ଭବିଷ୍ୟତ ବକ୍ତାଙ୍କ ବାଣୀ କଥା ଅନୁସାରେ ଆମେ ଚାଲିବା, ଏହି ପରୀକ୍ଷା ଅନୁଯାୟୀ ସେ ପାସ୍ କରିଥିଲେ, ଶେଷରେ ମିଥ୍ୟା ଭବିଷ୍ୟତ ବକ୍ତାଙ୍କ ବିଷୟରେ ଆଉ ଏକ ପରୀକ୍ଷା ଆସେ। ପ୍ରିୟ ଶ୍ରୋତା, ଯାହାକୁ ଆମେ ଦେଖିବା ଉଚିତ, ଯୀଶୁ ଆଉ ଗୋଟିଏ ପରୀକ୍ଷା ଦିଅନ୍ତି। ମୁଁ ଇଚ୍ଛା କରେ ଭଉଣୀ ଏଲେନ୍ ଜି ହ୍ୱାଇଟ୍ ଆଜି ଏଠାରେ ଥିଲେ ସେ ଆମେ ପ୍ରକୃତରେ ତାଙ୍କୁ ଜାଣିପାରିବା, କାରଣ ମୁଁ ଏହି ପରୀକ୍ଷା ଅନୁଯାୟୀ ତାଙ୍କ ବ୍ୟକ୍ତିତ୍ୱ ସାକ୍ଷାତ କରିବାକୁ ଚାହେଁ। ଯାହାକି ଚାରି, ସେମାନଙ୍କ ଫଳ ଦ୍ୱାରା, ସେମାନଙ୍କ କାର୍ଯ୍ୟ ଦ୍ୱାରା, ଯେପରି ମାଥିଓ 7:15-20 ଲେଖାଯାଇଅଛି, ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ ହୋଇଥାଅ, ସେମାନେ ମେଣ୍ଢା ବେଶରେ ତୁମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସକ ବାଘ। ସେମାନଙ୍କ ଫଳ ଦ୍ୱାରା ସେମାନେ ସେମାନଙ୍କୁ ଚିହ୍ନିବ। ଲୋକମାନେ କି କଣ୍ଟା ଗଛରୁ ଦ୍ରାକ୍ଷ ଫଳ କିମ୍ବା କାନକୋଲି ଗଛରୁ ଡିମୁରି ଫଳ ତୋଳନ୍ତି, ସେହି ପ୍ରକାରେ ସବୁ ଫଳ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ। ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କି ବା ମନ୍ଦ ଗଛ ଭଲ ଫଳ ଫଳିବ ଫଳି ନ ପାରେ। ଯେକୌଣସି ଗଛ ଭଲ ଫଳ ନ ଫଳେ ତାହା ହନାଯାଏ, ନିଆଁରେ ପକାଯାଏ। ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମେମାନେ ସେମାନଙ୍କୁ ଚିହ୍ନିବ। ପ୍ରିୟ ଶ୍ରୋତା, ଆପଣ ଫଳ ପାଇଁ ଭବିଷ୍ୟତ ବକ୍ତାମାନଙ୍କୁ ପରୀକ୍ଷା କରିବାକୁ ଯାଉଛନ୍ତି। ଫଳ ଗୁଡ଼ିକ କ'ଣ? ପ୍ରେମ, ଆନନ୍ଦ, ଧ୍ୟାନ, ଧୈର୍ଯ୍ୟ, ନମ୍ରତା, ସ୍ୱଭାବ, ଆତ୍ମାଙ୍କର, ସେହି ସମସ୍ତର ସୁନ୍ଦର ଫଳ। ଯଦି ତୁମେ ଭଉଣୀ ଏଲେନ୍ ଜି ୱାଇଡ଼ଙ୍କ ବ୍ୟକ୍ତିଗତ ବାକ୍ୟ ଏବଂ ସେହି ସବୁକିଛି ପରିଚାଳନା କରୁଥିବା ପଦ୍ଧତି ପଢ଼ିବ, ତୁମେ ଦେଖିବ ଏବଂ ବୁଝିବ ଯେ ପ୍ରକୃତରେ ସେ ଆତ୍ମାଙ୍କର ଫଳ ପାଇଥିଲେ। ଦର୍ଶନରେ ଜଣେ ଭବିଷ୍ୟତ ବକ୍ତାଙ୍କ ପ୍ରଦର୍ଶନ। ଚାଲ ଅନ୍ୟ କିଛି ପରୀକ୍ଷା ଦେଇ ଯିବା। ସେଗୁଡ଼ିକ ହେଉଛି ଆଧ୍ୟାତ୍ମିକ ପରୀକ୍ଷାଗଣ, ଯାହା ଆମେ ଜାଣୁ ବାଇବଲ ସହିତ ତାଙ୍କ ଗ୍ରନ୍ଥ ଗବେଷଣା କରିବା ଠାରୁ ସେମାନେ ସମ୍ପୂର୍ଣ୍ଣ ଭାବେ ସମନ୍ୱିତ ହୁଅନ୍ତି। କିନ୍ତୁ ଭଉଣୀ ଏଲେନ୍ ଜି ହ୍ୱାଇଟ୍ ଯେତେବେଳେ ଦର୍ଶନ ଭିତରକୁ ଗଲେ, ସେଠାରେ କିଛି ଶାରୀରିକ ପରୀକ୍ଷା ଅଛି, କିଛି ବାଇବଲ ଚରିତ୍ର ଅଛନ୍ତି ଯେଉଁମାନେ ଦର୍ଶନରେ ଯାଇଥିଲେ। ଦାନିଏଲ ଏକ ପ୍ରକୃଷ୍ଟ ଉଦାହରଣ। ଯେତେବେଳେ ସେ ଦର୍ଶନରେ ଗଲେ ତାଙ୍କ ସହିତ କ'ଣ ହେଲା ଆମେ ଏଠାରେ ଆବିଷ୍କାର କରୁ। ଯଦି ଆମେ ଦାନିଏଲ 10:8 ପଢ଼ିବା, ସେଠି ଆମେ ପାଉଅଛୁ, ତହିଁରେ ମୁଁ ଏକାକୀ ରହି ଏହି ମହାଦର୍ଶନ ଦେଖିଲି ଓ ମୋ ଠାରେ କିଛି ବଲ ରହିଲା ନାହିଁ, କାରଣ ମୋର ତେଜ କ୍ଷୟରେ ପରିଣତ ହେଲା ଓ ମୁଁ କିଛି ବଳ ରଖିପାରିଲି ନାହିଁ। ପ୍ରିୟସୁତା, ଯେତେବେଳେ ସେ ଦର୍ଶନରେ ଗଲେ କ'ଣ ହେଲା? ସେ ନିଜର ଶକ୍ତି ହରାଇଲେ। ତାପରେ ସେ ଦର୍ଶନ ପାଇବା ବେଳେ ତାଙ୍କ ସହିତ ଆଉ କ'ଣ ହେଲା? ଯଦି ଆମେ ଦାନିଏଲ 10:17 ପଢ଼ିବା, କାରଣ ମୋର ଏହି ପ୍ରଭୁଙ୍କର ଦାସ କି ପ୍ରକାରେ ଏହି ମୋ ପ୍ରଭୁଙ୍କ ସଙ୍ଗେ କଥାବାର୍ତ୍ତା କରିପାରେ, ସେହି କ୍ଷଣେ ମୋ ଠାରେ କିଛି ବଲ ଅବା ମୋ ମଧ୍ୟରେ ଶ୍ୱାସ ରହିଲା ନାହିଁ। ସେ କହିଥିଲେ, ମୁଁ କଥାବାର୍ତ୍ତା କରିପାରିବି ନାହିଁ, ଯଦି ତୁମର କୌଣସି ନିଶ୍ୱାସ ନାହିଁ ତୁମେ କିପରି ତୁମର ଭଏସ୍ ବା ସ୍ୱର କମ୍ପନ ପଠାଇ ପାରିବ? ମୁଁ କିପରି କଥାବାର୍ତ୍ତା କରିପାରିବି? ସେ କହିଲା, ମୋ ଭିତରେ ନିଶ୍ୱାସ ନାହିଁ। ପଢ଼ନ୍ତୁ ଦାନିଏଲ 10:18। ଯେତେବେଳେ ମନୁଷ୍ୟର ଆକୃତି ବିଶିଷ୍ଟ ଜଣେ ଲୋକ ପୁନର୍ବାର ମୋତେ ସ୍ପର୍ଶ କରି ସବଳ କଲେ, ଯଦିଓ ସେ ସମସ୍ତ ଦୁର୍ବଳ ଥିଲେ, ତାଙ୍କୁ ଏହି ଦୂରଦୃଷ୍ଟି ସମ୍ମାନ ବ୍ୟକ୍ତି ଦେଇଥିବା ଶକ୍ତି ଦ୍ୱାରା କରାଯାଇଥିବା ବିଲିୟମ୍ ଯେତେବେଳେ ଦର୍ଶନରେ ଗଲେ ସେଠାରେ କିଛି ଅଧିକ ବିବରଣୀ ସହିତ ବର୍ଣ୍ଣନା କରିଲେ। ପ୍ରିୟ ଶ୍ରୋତା, ଯେପରି ଗଣନା ପୁସ୍ତକ 24:2-4 କୁହେ, ବିଲିୟମ୍ ଅନାଇ ଇସ୍ରାଏଲକୁ ଆପଣା ବଂଶ ଅନୁସାରେ ବାସ କରିବାର ଦେଖିଲା, ପୁଣି ପରମେଶ୍ୱରଙ୍କ ଆତ୍ମା ତାହା ଉପରେ ଅଧିଷ୍ଠାନ କଲେ। ତେବେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ପିଓରର ପୁତ୍ର ବିଲିୟମ୍ କହୁଅଛି ଓ ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି ସେହି ବ୍ୟକ୍ତି କହୁଅଛି ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣିଅଛି, ସେ ସର୍ବଶକ୍ତିମାନଙ୍କ ଦର୍ଶନ ପାଇଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି। ଯେତେବେଳେ ଏକ ପ୍ରିନ୍ସରେ ଈଶ୍ୱରଙ୍କ ଦର୍ଶନରେ ଗଲେ ତାଙ୍କର କ'ଣ ଥିଲା? ତାଙ୍କ ଆଖି ଖୋଲା ଥିଲା। ତାପରେ ଆମେ ପ୍ରେରିତ ପାଲଙ୍କ ବାକ୍ୟ ପଢ଼ୁ, ଯିଏ ଯେତେବେଳେ ଜଣେ ବ୍ୟକ୍ତି ଦର୍ଶନ ଭିତରକୁ ଯାଏ ସେତେବେଳେ ଆମକୁ ଅନ୍ୟ ଏକ ପ୍ରତିନିଧିତ୍ୱ ଦେଇଥାଏ। ସେଠାରେ କ'ଣ ଦେଖାଯାଏ? ପ୍ରିୟ ଶ୍ରୋତା, ଯେପରି ଆମେ ପ୍ରଥମ କରନ୍ତି 12:3-5 ପାଉଅଛୁ, ସେଥିପାଇଁ ମୁଁ ତୁମମାନଙ୍କୁ ଜଣାଉଅଛି, ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇ କଥା କହିବା କୌଣସି ଲୋକ ଯୀଶୁ ଅଭିଶପ୍ତ ବୋଲି କୁହେ ନାହିଁ। ପୁଣି କୌଣସି ଲୋକ ପବିତ୍ର ଆତ୍ମା ପ୍ରାପ୍ତ ନ ହୋଇ ଯୀଶୁ ପ୍ରଭୁ ବୋଲି କହିପାରେ ନାହିଁ। ଅନୁଗ୍ରହ ଦାନ ବିଭିନ୍ନ ପ୍ରକାର, କିନ୍ତୁ ଆତ୍ମା ଏକ, ସେବା ବିଭିନ୍ନ ପ୍ରକାର, ଆଉ ପ୍ରଭୁ ଏକ। ସେ କ'ଣ କୁହନ୍ତି? ପ୍ରିୟସତା, ସେ ଏକ ସ୍ୱର୍ଗୀୟ ଦର୍ଶନକୁ ଗଲେ ସେ ନିଜ ଶରୀର ବିଷୟରେ କ'ଣ ଜାଣିଥିଲେ? କିଛି ନୁହଁ। ମୁଁ ଜାଣେ ନାହିଁ, ମୋର ଶରୀର ମୋ ସହିତ ଅଛି, ତା ମୋର ଶରୀର ପୃଥିବୀରେ ରହିଯାଇଛି, ମୋର ଶରୀର କ'ଣ ଅନୁଭବ କରୁଛି ମୁଁ ଜାଣେ ନାହିଁ। ବର୍ତ୍ତମାନ ଆମେ ଯତ୍ନର ସହ ପରୀକ୍ଷା କରୁ ଯେ ଏଲଏନ୍ଜି ହ୍ୱାଇଟ୍ ଦର୍ଶନ ତାଙ୍କ ବ୍ୟକ୍ତିଠାରେ କିପରି ଦେଖାଗଲା। ସେ ପ୍ରକୃତରେ ଯାହା ଦେଖିଲେ ତାହା ଲୋପର ସାକ୍ଷା ଦେଲା। ପ୍ରିୟସତା, ସେଦିନ ମୁଁ ତାଙ୍କୁ ଏକ ଦର୍ଶନରେ ଦେଖିଲି ଯାହା 1 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ସେହିଦିନଠାରୁ ମୁଁ ତାଙ୍କୁ ପ୍ରାୟ 50 ଥର ଦର୍ଶନରେ ଦେଖିବାର ସୌଭାଗ୍ୟ ପାଇଥିଲି। ଏହି ଅବସ୍ଥାରେ ଥିବା ସମୟରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିବାରେ ମୁଁ ଉପସ୍ଥିତ ଥିଲି ଏବଂ ମୁଁ ଯାହା ଦେଖିଛି ଏବଂ ଜାଣେ ତାହାର ସାକ୍ଷ୍ୟ ଦେବା ଏକ ଆନନ୍ଦ ବୋଲି ମୁଁ ମନେ କରେ। ପ୍ରିୟ ଶ୍ରୋତା, ଯେଉଁମାନେ ତାଙ୍କୁ ଏହି ଅବସ୍ଥାରେ କେବେ ଦେଖିନାହାନ୍ତି ସେମାନଙ୍କ ମନୋମୁଖୀ ଅନୁମାନ ପାଇଁ ଆମେ ଜାଣୁ, କାରଣ ଯଦି ତୁମେ ତାଙ୍କୁ ଦେଖିଥାନ୍ତେ ତୁମେ ବହୁତ ହତାଶ ହୋଇଥାନ୍ତ। ପ୍ରିୟସତା, ଦୁର୍ବଳମାନଙ୍କ ମଧ୍ୟରେ ଏହି ଦୁର୍ବଳତା ଅଛି ଏବଂ ଆପଣ ଭାବୁଥିବେ ଆପଣ ତାଙ୍କ ବାହୁକୁ ଠେଲି ପାରିବେ, କିନ୍ତୁ ଆପଣ ଏହା ବଦଳରେ ନିଜକୁ ପଛକୁ ଠେଲି ହୋଇଥିବାର ଦେଖିବେ। ସେହି ପରିସ୍ଥିତିରେ ନିଜକୁ କଳ୍ପନା କର, ତାର ଆଖି ସବୁବେଳେ ଖୋଲା, କିନ୍ତୁ ସେ ଆଖି ବୁଝି ଦିଏ ନାହିଁ। ତାଙ୍କ ମୁଣ୍ଡ ଉପରକୁ ଉଠି ଏବଂ ସେ ଉପରକୁ ଚାହିଁ ରହିଛନ୍ତି, ଖାଲି ଦୃଷ୍ଟିରେ ନୁହେଁ କିନ୍ତୁ ଏକ ମନୋରମ ଅଭିବ୍ୟକ୍ତି ସହିତ, କେବଳ ସାଧାରଣ ଠାରୁ ଭିନ୍ନ, ଯେହେତୁ ସେ କିଛି ଦୂର ବସ୍ତୁକୁ ଧ୍ୟାନରେ ଦେଖୁଛନ୍ତି। ସେ ନିଶ୍ୱାସ ନେଉନାହାନ୍ତି, ତଥାପି ତାର ନାଡ଼ ନିୟମିତ ଭାବରେ ପିଟି ଥାଏ। ତାର ଚେହେରା ସମୁଗ୍ଧ ଏବଂ ମୁହଁର ରଙ୍ଗ ପ୍ରାକୃତିକ ଅବସ୍ଥାରେ ଯେପରି ରହିଅଛି। ପ୍ରିୟସତା, ଭବିଷ୍ୟତ ବକ୍ତା ଦାନିଏଲ, ବିଲିୟମ୍ ଏବଂ ପ୍ରେରିତ ପାଉଲଙ୍କ ବିଷୟରେ ତୁମର ବର୍ଣ୍ଣନା ଅଛି କି? ସମାନ କାହାଣୀ। ଏହି ପୁସ୍ତକରେ ବିଭିନ୍ନ ପୁରୁଷ ଅଛନ୍ତି ଯେଉଁମାନେ ତାଙ୍କୁ ପରୀକ୍ଷା କରିଛନ୍ତି, ଯେଉଁମାନେ ତାଙ୍କୁ ବିଶ୍ୱାସ କରୁନାହାନ୍ତି, କିନ୍ତୁ ତାଙ୍କ ଦର୍ଶନରେ ପରୀକ୍ଷା କରି ସେମାନେ ସାହାଯ୍ୟ କରିପାରିଲେ ନାହିଁ। ସେ ଏହା କୌଣସି ସାଧାରଣ ଦୂରଦୃଷ୍ଟି ସମ୍ମାନ ନୁହେଁ, ପ୍ରକୃତରେ ଏହାକୁ ସାବଧାନତାର ସହ ପ୍ରମାଣ କରିବାକୁ ଚାହୁଁଥିବା ବ୍ୟକ୍ତି ହେଉଛନ୍ତି। ପ୍ରିୟ ଶ୍ରୋତା, ସେଭେନ୍ ଡେ ଆଡଭେଣ୍ଟିଷ୍ଟ ବିଶ୍ୱାସୀମାନେ ବିଶ୍ୱାସ କରନ୍ତି ଯେ ମିସେସ୍ ଏଲେନ୍ ଜି ହ୍ୱାଇଟ୍ ଈଶ୍ୱରଙ୍କ ଭବିଷ୍ୟତ ବକ୍ତା, ଯେହେତୁ ସେମାନେ ତାହାଙ୍କୁ ପରୀକ୍ଷା କଲେ ଆଉ ସେ ପରୀକ୍ଷା ଅନୁସାରେ ସେ ପାସ୍ କରିଅଛନ୍ତି। ଯଦି ଆପଣମାନଙ୍କର କିଛି ସମୟ ଅଛି ତାହେଲେ ଏଲେନ୍ ଜି ହ୍ୱାଇଟ୍ଙ୍କ ବହି ପଢ଼ନ୍ତୁ, ଆପଣମାନେ ବାଇବଲ ପରିଷ୍କାର ଭାବରେ ବୁଝିପାରିବେ, ତାଙ୍କ କାର୍ଯ୍ୟ ବିଷୟରେ ଜାଣିପାରିବେ। ତାହେଲେ ଚାଲନ୍ତୁ ଆମେ ତାହାଙ୍କ ପ୍ରେମମୟ ହସ୍ତରେ ନିଜକୁ ସମର୍ପଣ କରି ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଶୁଣାଇଲ ଭଉଣୀ ଏଲେନ୍ ଜି ହ୍ୱାଇଟ୍ ବିଷୟରେ, ତାଙ୍କ ବାକ୍ୟ ତାଙ୍କ ଲିଖିତରେ ଆମେ ପଢ଼ି ଯେପରି ତୁମ ବିଷୟରେ ଜାଣିପାରିବୁ ସେହିପରି ଆମମାନଙ୍କୁ ଶକ୍ତି ପ୍ରଦାନ କର। ଆମ ପାପ ସବୁ କ୍ଷମା କର, ଶତ୍ରୁ ଶୟତାନ ହସ୍ତରୁ ଦୂରେଇ ରଖ, ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ବିକ୍ଷମା ଅଛି ଶୁଣି ଗ୍ରହଣ କର।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।